DJ Jaydeep.
ମୁଁ ତମ ପଛରେ ଏମିତି ପାଗଳଙ୍କ ଭଳିଆ କାହିଁକି ପଡ଼ିଛି, କାହିଁକି ତୁମକୁ ଅନ୍ଧଙ୍କ ଭଳିଆ ମୁଁ ଭଲ ପାଏ, ସେ କଥା ମୁଁ ଜାଣିନି ଅବଶ୍ୟ। ମୁଁ ଖାଲି ଏତିକି ଜାଣିଛି ଯେ ତମକୁ ପାଇ ମୋ ଜୀବନ ସାର୍ଥକ ହେଇଯାଇଛି।
Jaydeep.